ओम शांति। आज सकार महावाक्य 5 अगस्त 2025 मधुर सतान मानी बाबा एही विश्वालय को शिवालय करिबा पई आसिछन्ते। तुमर कर्तव्य हेला बेस्या मानंकु मध्ये ईश्वरीय संदेश देई सेमानंकर कल्याण करिबा। प्रश्न केउ सतान मानी निजर बहुत बड़ क्षति करिथान्ते। उत्तर जेउ मने कोनोसी कारणरो मुरली पाठपढ़ा मिस करिथान्ते सेमाने निजर बहुत बड़ क्षति करिथान्ते। केतेक सतान त परस्पर मध्यरे रुषिबा कारणरो क्लास को ही आसन्ति नै। कोनोसी ना कोनोसी बहाना करी घरे सोइ रहन्ति। एहा द्वारा सेमाने निजरे ही क्षति करिथान्ते। काहेकि ना बाबा त प्रत्येह कोनोसी ना कोनोसी नुआ नुआ उपाय मान बताउछन्ति। जदि न शुणिबे तेबे धारणा किपरि करिबे। ओम शांति। मिठा मिठा मधुर सतान माने एक कथा तो जानिछन्ति जे वर्तमान आमे विश्वर मालिक हेबा पई पुरुषार्थ करुछु। जदिओ माया भी भुलाइ देउछि, कहा कहा कु त सारा दिन भुलाइ देउछि, बिल्कुल मने ही पकाउ नहन्ते। जेपरिक खुशी रहिब आमको भगवान पढ़ाउछन्ति एक कथा मध्ये भूली जाउछन्ति। भूली जिबा कारणरो पुणी कोनोसी सेवा करि पारु नाहन्ति। रात्रि रे बाबा बुझाइले अधमरु अधम जेउ बेस्या माने अछन्ति सेमानंकर मध्ये सेवा करिबा दरकार। बेस्या माननको पई तुमे घोषणा कर जे तुमे बाबांकर एही ज्ञान को धारण कले स्वर्गर विश्व महाराणी होई पारिब। साहूकार माने होई पारिबे नाही। जो माने जानी चंती लेखा पढ़ा करी चंती से माने व्यवस्था करिबे। बेस्या मानन को ज्ञान देबा पाई बिचारी बहुत खुशी हेबे। कहीं कि ना से माने मते हो चंती अबड़ा तांको तुम्हें बुझाई पारिब। बापा बहुत उपाय मान बुझाउछन्ति। कुह तुमे ही श्रेष्ठ थिलो जिए भ्रष्ट होई जाइछ। तुम मनंको नाम पई ही भारतर नाम वैश्यालय होइछि। एही पुरुषार्थ करिबा द्वारा पुणी तुमे शिवालय को जाई पारिबो। तुमे एबे पैसा पई केते खराब काम करुछ, वर्तमान ए सबु छाड़। एपरे बुझाइबा द्वारा सेमाने बहुत खुशी हेबे। तुमको केही अटकाई पारिबे नाही। एहा तो भल कथा ना। भगवान गरीब रही बंधु अटंती, पैसा पई बहुत खराब काम करुछंती। एहा सेमानंकर जेपरे की व्यवसाय अटे। वर्तमान पिला माने कहुछंती किपरे सेवा वृद्धि हेबो आमे उपाय बाहर करिबो। केतेक संतान कोनोसी ना कोनोसी कथारे रुसि जाउछंती, पाठ पढ़ा मध्य छाड़ी देउछन्ते। एक कथा बुझु नहते जे जदि आमे न पढ़िबो तेबे निजर ही खेती करिबो। ऋषि करि बसी जाउछन्ते। अमुक मते एक कथा कहिले परि कहिले सेथि पे आसीबा मध्य बंद करि देउछु। सप्ताह रे खूब कष्ट रे थरे अध्य आसीथान्ते। बाबा त मुरली रे केते कोन राय देउछन्ते। मुरली तो शुणिबा दरकार ना। तास को जेबे आसीबे तेबे ही शुणिबे। एपरी बहुत अछन्ति कारणे अकारणे बहाना करी सोई रहिबे। अच्छा आज जीवा नाही। अरे बाबा एपरी भल भल पॉइंट सुनाउछन्ति। जदि सेवा करिब तेबे त उच्च पद पाइब। एहा हेउछि पाठपढ़ा। बनारस हिंदू यूनिवर्सिटी इत्यादि रे शास्त्र बहुत पढ़ी थांते। अन्य कोनोसी व्यवसाय नथिले शास्त्र कंठस्थ करी सत्संग आरंभ करी दियंते, किंतु सेथिरे लक्ष्य आदि किछि नाही। एही पाठपढ़ा द्वारा त समस्तंकर जीवन नौका पार होइथाय। तेणु तुमको एही भली अधम मानंकर सेवा करिबाकु हेब। धनी लोक माने जेते बेले देखिबे एठाको एपली सबु बेस्या माने आसुछन्ते तेबे सेमानंकर आसीबा पई इच्छा हेबो नै। देह अभिमान रहिछि ना, तांको लज्जा लागिबो। ଆଚ୍ଛା, ତେବେ ସେମାନଙ୍କ ପାଇଁ ଗୋଟିଏ ଅଲଗା ସ୍କୁଲ ଖୋଲି ଦିଅ। ଶରୀର ନିର୍ବାହ ଅର୍ଥେ ସେଇ ପାଠ ତ ହେଉଛି ପୈ ପଇସା କର। ଏହା ତ ହେଉଛି ଏକୋଇଶ ଜନ୍ମ ପାଇଁ ଅନେକଙ୍କର କଲ୍ୟାଣ ହୋଇଯିବ। ପ୍ରାୟତଃ ମାତାମାନେ ପଚାରୁଛନ୍ତି, ବାବା ଘରେ ଗୀତା ପାଠଶାଳା ଖୋଲିବୁ? ସେମାନଙ୍କୁ ଈଶ୍ୱରୀୟ ସେବାର ସଉକ ରହିଛି। ପୁରୁଷମାନେ ତ ଇଆଡ଼େ ସିଆଡ଼େ କ୍ଲବ ଆଦିକୁ ଯାଇଥାନ୍ତି। ସାହୁକାର ଲୋକଙ୍କ ନିମନ୍ତେ ତ ଏଇଠାରେ ହିଁ ସ୍ୱର୍ଗ ଅଟେ। କେତେ ଫେସନ ଆଦି କରୁଛନ୍ତି, କିନ୍ତୁ ଦେବତାମାନଙ୍କୁ ଦେଖ କେତେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, କେତେ ଫରକ ଅଛି। ଏମିତି ବି ତୁମକୁ ଏଠାରେ ସତ୍ୟ କଥା ଶୁଣାଯାଉଥିବାରୁ କେତେ କମ୍ ଲୋକ ଆସୁଛନ୍ତି, ତାହା ପୁଣି ଗରିବମାନେ ଭକ୍ତି ମାର୍ଗର ବିଭିନ୍ନ ସ୍ଥାନକୁ ତୁରନ୍ତ ଚାଲି ଯାଉଛନ୍ତି, ସେଠାକୁ ମଧ୍ୟ ସାଜସଜା ହୋଇଯାଉଛନ୍ତି। ଗୁରୁମାନେ ନିର୍ବନ୍ଧ ମଧ୍ୟ କରାଇଥାନ୍ତି। ଏଠାରେ ଯଦି କାହାର ନିର୍ବନ୍ଧ କରାଯାଉଛି, ତେବେ ମଧ୍ୟ ରକ୍ଷା କରିବା ପାଇଁ। କାମ ଚିତା ଉପରେ ଚଢ଼ିବାରୁ ବଞ୍ଚିଯିବେ, ଜ୍ଞାନ ଚିତା ଉପରେ ବସି ପଦ୍ମା ପଦ୍ମ ଭାଗ୍ୟଶାଳୀ ହୋଇଯିବେ। ମା ବାପାଙ୍କୁ ବୁଝାଯାଉଛି, ଏହି ବରବାଦୀର ଧନ୍ଦାକୁ ଛାଡ଼ି ଚାଲ ସ୍ୱର୍ଗକୁ। ସେମାନେ କହୁଛନ୍ତି, କଣ କରିବୁ, ଏହି ଦୁନିଆବାଲା ଆମ ଉପରେ ପିଗିଡ଼ିବେ ଯେ କୁଳର ନାମ ବଦନାମ କରୁଛନ୍ତି। ବିବାହ ନ କରାଇବା ନିୟମ ବିରୁଦ୍ଧ ଅଟେ। ଲୋକଲାଜ କୁଳ ମର୍ଯ୍ୟାଦା ଛାଡୁ ନାହାନ୍ତି, ଭକ୍ତି ମାର୍ଗରେ ଗାନ କରିଥାନ୍ତି। ମୋର ତ ଜଣଙ୍କ ବ୍ୟତୀତ ଦ୍ୱିତୀୟ କେହି ନାହାନ୍ତି। ମୀରାଙ୍କର ମଧ୍ୟ ଏ ସମ୍ବନ୍ଧରେ ଗୀତା ରହିଛି। ନାରୀମାନଙ୍କ ମଧ୍ୟରେ ନମ୍ବର ୱାନ୍ ଭକ୍ତିନୀ ହେଉଛନ୍ତି ମୀରା। ପୁରୁଷଙ୍କ ମଧ୍ୟରେ ନାରଦଙ୍କର ଗାୟନ ରହିଛି, ନାରଦଙ୍କର ମଧ୍ୟ କାହାଣୀ ରହିଛି ନା। ଯଦି ତୁମକୁ କେହି ନୂଆ ଲୋକ କହନ୍ତି, ମୁଁ ଲକ୍ଷ୍ମୀଙ୍କୁ ବରଣ କରିପାରିବି, ତେବେ କୁହ ନିଜକୁ ଦେଖ ଯୋଗ୍ୟ ଅଛ, ପବିତ୍ର ସର୍ବଗୁଣ ସମ୍ପନ୍ନ ହୋଇଛ। ଏହା ହେଉଛି ଭିକାରୀ ପତିତ ଦୁନିଆ। ବାବା ଆସିଛନ୍ତି ଏଥିରୁ ଉଦ୍ଧାର କରି ପବିତ୍ର କରିବା ପାଇଁ। ପବିତ୍ର ହୁଅ, ତେବେ ଯାଇ ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇପାରିବ। ଏଠାରେ ବାବାଙ୍କ ପାଖକୁ ଆସି ପ୍ରତିଜ୍ଞା କରି ପୁଣି ଘରକୁ ଯାଇ ବିକାରଗ୍ରସ୍ତ ହେଉଛନ୍ତି। ଏପରି ଅନେକ ସମାଚାର ଆସୁଛି। ବାବା କହୁଛନ୍ତି, ଏହିପରି ବ୍ୟକ୍ତିମାନଙ୍କୁ ଯେଉଁ ବ୍ରାହ୍ମଣୀ ଏଠାକୁ ଆଣୁଛନ୍ତି, ତାଙ୍କ ଉପରେ ମଧ୍ୟ ଦୋଷ ଲାଗୁଛି। ଇନ୍ଦ୍ର ସଭାର କାହାଣୀ ମଧ୍ୟ ରହିଛି ନା, ତେଣୁ ଆଣିଥିବା ବ୍ରାହ୍ମଣୀଙ୍କୁ ମଧ୍ୟ ଦଣ୍ଡର ଭାଗୀ ହେବାକୁ ହେବ। ବାବା ସର୍ବଦା ବ୍ରାହ୍ମଣୀମାନଙ୍କୁ କହୁଛନ୍ତି, କଞ୍ଚା କଞ୍ଚା ସନ୍ତାନମାନଙ୍କୁ ଆଣ ନାହିଁ, ତୁମର ସ୍ଥିତି ମଧ୍ୟ ତଳକୁ ଖସିଯିବ, କାହିଁକି ନା ବେ ନିୟମ ଭାବରେ ଆଣିଛ। ବାସ୍ତବରେ ବ୍ରାହ୍ମଣୀ ହେବା ବହୁତ ସହଜ, ଦଶ ପନ୍ଦର ଦିନରେ ହୋଇପାରିବେ। ବାବା କାହାକୁ ବି ବୁଝାଇବା ପାଇଁ ବହୁ ସହଜ ଯୁକ୍ତି ବତାଉଛନ୍ତି। ତୁମେ ଭାରତବାସୀ, ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, ସ୍ୱର୍ଗବାସୀ ଥିଲ, ଏବେ ନର୍କବାସୀ ହୋଇଯାଇଛ, ପୁଣି ସ୍ୱର୍ଗବାସୀ ହେବାକୁ ପଡ଼ିବ। ତେଣୁ ଏହି ବିକାରକୁ ଛାଡ଼, କେବଳ ବାବାଙ୍କୁ ମନେ ପକାଅ, ତେବେ ବିକର୍ମ ବିନାଶ ହୋଇଯିବ। କେତେ ସହଜ କଥା, କିନ୍ତୁ କେତେକ ବିଲକୁଲ ବୁଝୁନାହାନ୍ତି, ନିଜେ ହିଁ ବୁଝୁନାହାନ୍ତି, ତେଣୁ ଅନ୍ୟମାନଙ୍କୁ କଣ ବୁଝାଇବେ। ବାନପ୍ରସ୍ଥ ଅବସ୍ଥାରେ ମଧ୍ୟ ମୋହର ଆକର୍ଷଣ ଆସୁଛି। ଆଜିକାଲି ବାନପ୍ରସ୍ଥକୁ ଏତେ ଯାଉନାହାନ୍ତି, ତମ ପ୍ରଧାନ ହୋଇଯାଇଛନ୍ତି ନା, ଏଇଠାରେ ହିଁ ମୋହଗ୍ରସ୍ତ ହୋଇ ରହୁଛନ୍ତି। ଆଗରୁ ବାନପ୍ରସ୍ଥୀମାନଙ୍କର ବଡ଼ ବଡ଼ ଆଶ୍ରମ ଥିଲା, ଆଜିକାଲି ଏତେ ଆଶ୍ରମ ନାହିଁ। 80-90 ବର୍ଷର ହେଲେ ମଧ୍ୟ ଘର ଦ୍ୱାର ଛାଡୁନାହାନ୍ତି, ବୁଝୁ ହିଁ ନାହାନ୍ତି ଯେ ବାଣୀରୁ ଉର୍ଦ୍ଧ ନିର୍ବାଣ ଧାମକୁ ଯିବାକୁ ହେବ। ଏବେ ଈଶ୍ୱରଙ୍କୁ ସ୍ମରଣ କରିବାକୁ ହେବ। ଭଗବାନ କିଏ, ଏକଥା ସମସ୍ତେ ଜାଣିନାହାନ୍ତି। ସର୍ବବ୍ୟାପୀ କହିଦେଉଥିବାରୁ କାହାକୁ ମନେ ପକାଇବେ? ଏ କଥା ମଧ୍ୟ ବୁଝୁନାହାନ୍ତି ଯେ ଆମେ ହେଉଛୁ ପୂଜାରୀ। ବାବା ତ ତୁମକୁ ଏକୋଇଶ ଜନ୍ମ ପାଇଁ ପୂଜାରୀରୁ ପୂଜ୍ୟ କରୁଛନ୍ତି, ଏଥିପାଇଁ ପୁରୁଷାର୍ଥ ତ କରିବାକୁ ପଡ଼ିବ ନା। ବାପା ବୁଝାଉଛନ୍ତି ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ, ଏବେ ଆମକୁ ଘରକୁ ଯିବାକୁ ହେବ, ବାସ୍ ଏହି ଚିନ୍ତା ରହୁ, ସେଠାରେ ବିକାରୀ ଖର୍ଚ୍ଚ ହେବ ହିଁ ନାହିଁ। ବାବା ଆସି ସେହି ପବିତ୍ର ଦୁନିଆ ପାଇଁ ପ୍ରସ୍ତୁତି କରାଉଛନ୍ତି। ସେବା ଯୋଗ୍ୟ ଗେହ୍ଲା ପିଲାମାନଙ୍କୁ ତ ନୟନ ଉପରେ ବସାଇ ନେଇଯିବେ, ତେବେ ଅପବିତ୍ର ଅଧମ ମାନଙ୍କର ଉଦ୍ଧାର କରିବା ପାଇଁ ବାହାଦୁରୀ ଦରକାର। ଦୁନିଆର ସରକାରଙ୍କର ତ ବଡ ବଡ଼ ଦଳ ରହିଛନ୍ତି, ପଢ଼ିଲେ କି ଟିପ୍ଟପ୍ ହୋଇଯାଉଛନ୍ତି। ଏଠାରେ ତ କେତେକ ଗରିବ ସାଧାରଣ ବ୍ୟକ୍ତି ରହିଥାନ୍ତି, ତାଙ୍କୁ ବାବା ବସି ଏତେ ଉଚ୍ଚକୁ ଉଠାଉଛନ୍ତି। ଚଳଣି ମଧ୍ୟ ବହୁତ ରାଜକୀୟ ହେବା ଦରକାର। ଭଗବାନ ପଢ଼ାଉଛନ୍ତି, ପାଠ ପଢି କୌଣସି ବଡ଼ ପରୀକ୍ଷାରେ ପାସ୍ କଲେ କେତେ ଟିପ୍ଟପ୍ ହୋଇଯାଉଛନ୍ତି। ଏଠାରେ ତ ବାବା ହେଉଛନ୍ତି ଦିନ ବନ୍ଧୁ, ଗରିବ ହିଁ କିଛି ନା କିଛି ସହଯୋଗ ପଠାଇ ଦେଉଛନ୍ତି, ଟଙ୍କାଏ ଦି ଟଙ୍କାର ମନି ଅର୍ଡର ମଧ୍ୟ ପଠାଇ ଦେଉଛନ୍ତି। ବାବା କହୁଛନ୍ତି ତୁମେ ତ ହେଉଛ ମହାନ ଭାଗ୍ୟଶାଳୀ, ପ୍ରତି ବଦଳରେ ତୁମକୁ ବହୁତ ମିଳିଯାଉଛି। ଏହା ମଧ୍ୟ କୌଣସି ନୂଆ କଥା ନୁହେଁ, ସାକ୍ଷୀ ହୋଇ ଡ୍ରାମା ଦେଖୁଛନ୍ତି। ବାପା କହୁଛନ୍ତି ପିଲାମାନେ ଭଲ ଭାବରେ ପଢ଼, ଏହା ହେଉଛି ଈଶ୍ୱରୀୟ ଯଜ୍ଞ, ଯାହା ଚାହୁଁଛ ତାହା ନିଅ, କିନ୍ତୁ ଏଠାରେ ନେଲେ ସେଠାରେ କମ୍ ହୋଇଯିବ, ସ୍ୱର୍ଗରେ ତ ସବୁ କିଛି ମିଳିବ। ବାବାଙ୍କୁ ତ ସେବା ନିମନ୍ତେ ବହୁତ ଫୁର୍ତ୍ତି ସନ୍ତାନ ଦରକାର, ଯେପରି ସୁଦେଶ ଏବଂ ମୋହିନୀ, ଯେଉଁମାନଙ୍କର ସେବାରେ ବହୁତ ଉମଙ୍ଗ ଉତ୍ସାହ ରହିଛି। ସେହିପରି ଉତ୍ସାହ ରହିଲେ ତୁମର ନାମ ବହୁତ ପ୍ରସିଦ୍ଧ ହୋଇଯିବ, ପୁଣି ତୁମକୁ ବହୁତ ସମ୍ମାନ ଦେବେ। ବାବା ସବୁ ନିର୍ଦ୍ଦେଶ ଦେଉଛନ୍ତି। ବାବା ତ କହୁଛନ୍ତି ଏଠାରେ ପିଲାମାନେ ଯେତେ ସମ୍ଭବ ସ୍ମୃତିରେ ରୁହ, ପରୀକ୍ଷା ଦିନ ପାଖେଇ ଆସିଲେ ଏକାନ୍ତରେ ଯାଇ ପଢ଼ିଥାନ୍ତି, ଘରୋଇ ଶିକ୍ଷକ ମଧ୍ୟ ରଖିଥାନ୍ତି। ଆମ ପାଖରେ ତ ବହୁତ ଶିକ୍ଷକ ଅଛନ୍ତି, କେବଳ ପଢ଼ିବାର ସଉକ ଦରକାର। ବାବା ତ ବହୁତ ସହଜ କରି ବୁଝାଉଛନ୍ତି, କେବଳ ନିଜକୁ ଆତ୍ମା ନିଶ୍ଚୟ କର, ଏହି ଶରୀର ତ ହେଉଛି ବିନାଶୀ, ତୁମେ ଆତ୍ମା ହେଉଛ ଅବିନାଶୀ। ଏହି ଜ୍ଞାନ ଥରେ ମାତ୍ର ମିଳୁଛି, ପୁଣି ସତ୍ୟ ଯୁଗରୁ ନେଇ କଳି ଯୁଗ ଅନ୍ତ ପର୍ଯ୍ୟନ୍ତ କାହାକୁ ମିଳିବ ହିଁ ନାହିଁ, ତୁମକୁ ହିଁ ମିଳୁଛି। ଆମେ ହେଉଛୁ ଆତ୍ମା, ଏହି ନିଶ୍ଚୟ ପକ୍କା କରିନିଅ। ବାବାଙ୍କ ଠାରୁ ଆମକୁ ସମ୍ପତ୍ତି ମିଳୁଛି, ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ, ବାସ୍ ଏହାକୁ ବାରମ୍ବାର ମନରେ ଘୋଷିଲେ ବହୁତ କଲ୍ୟାଣ ହୋଇପାରିବ। କିନ୍ତୁ ଚାଟ ରଖୁ ହିଁ ନାହାନ୍ତି, ଲେଖି ଲେଖି ପୁଣି ଥକି ଯାଉଛନ୍ତି। ବାବା ବହୁତ ସହଜ କରି ବତାଉଛନ୍ତି, ଆମେ ଆତ୍ମା ସତ୍ତୁ ପ୍ରଧାନ ଥିଲୁ, ଏବେ ତମ ପ୍ରଧାନ ହୋଇଯାଇଛୁ। ଏବେ ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ସତ୍ତୁ ପ୍ରଧାନ ହୋଇଯିବ, କେତେ ସହଜ ତଥାପି ଭୁଲି ଯାଉଛନ୍ତି। ଯେତେ ସମୟ ମିଳୁଛି ନିଜକୁ ଆତ୍ମା ଭାବ, ମୁଁ ଆତ୍ମା ବାବାଙ୍କର ସନ୍ତାନଟି, ବାବାଙ୍କୁ ମନେ ପକାଇଲେ ସ୍ୱର୍ଗର ବାସା ହିଁ ମିଳିବ ଏବଂ ଅଧା କଳ୍ପର ପାପ ଭସ୍ମ ହୋଇଯିବ, କେତେ ସହଜ ଯୁକ୍ତି ବତାଉଛନ୍ତି। ସବୁ ସନ୍ତାନ ଏ କଥା ଶୁଣୁଛନ୍ତି, ଏହି ବ୍ରହ୍ମା ବାବା ମଧ୍ୟ ନିଜେ ଅଭ୍ୟାସ କରୁଛନ୍ତି, ସେଥିପାଇଁ ତ ଶିଖାଉଛନ୍ତି ନା। ମୁଁ ବାବାଙ୍କର ରଥ, ବାବା ମୋତେ ଖୁଆଉଛନ୍ତି। ପିଲାମାନେ ତୁମେମାନେ ମଧ୍ୟ ଏହିପରି ଭାବ, ଶିବ ବାବାଙ୍କୁ ୟାଦ କଲେ କେତେ ଫାଇଦା ହେବ, କିନ୍ତୁ ଭୁଲି ଯାଉଛନ୍ତି। ବହୁତ ସହଜ ଧନ୍ଦାରେ କୌଣସି ଗ୍ରାହକ ନଥିଲେ ବାବାଙ୍କ ସ୍ମୃତିରେ ବସିଯାଅ, ମୁଁ ଆତ୍ମା, ମୋତେ ବାବାଙ୍କୁ ମନେ ପକାଇବାକୁ ହେବ, ରୋଗ ସମୟରେ ମଧ୍ୟ ସ୍ମରଣ କରିପାରିବ, ବନ୍ଧନ ଯୁକ୍ତ ହୋଇଥିଲେ ସେଠାରେ ବସି ମଧ୍ୟ ତୁମେ ସ୍ମରଣ କରିଚାଲ, ତେବେ ତୁମେ 10-20 ବର୍ଷ ହେବ ଜ୍ଞାନ ମାର୍ଗରେ ଥିବା ପିଲାମାନଙ୍କ ଠାରୁ ମଧ୍ୟ ଉଚ୍ଚପଦ ପାଇପାରିବ। ଆଚ୍ଛା, मीठा मीठा सिकले दे संतान मन प्रति माता पिता बाप दादा मधुर स्नेह संपर्ण शुभेच्छा एवं सुप्रभात। आत्मिक पिता आत्मिक संतान मान को नमस्ते। धारणा पाई मुख्य सारांश नंबर एक, सेवरे बहुत बहुत फूर्ति हेबाको पड़िब। जेते समय मिलुचि एकांतरे बसी बापांकु याद करिबा उचित। पढ़ार शौक रहिबा उचित। पाठ पढ़ा प्रति केबे रुसी जाओ नहीं। नंबर दुई, निजर चाली चलनी को बहुत बहुत रयाल अर्थात राजकीय करिबाको हेबो। बस एबे हमको घर को जिबाको हेबो। पुरुणा दुनिया त समाप्त होई जिबो। सेथिपाई मोहर बंधन गुड़ी को तुटाइबाको हेबो। मानप्रस्थ अर्थात बाणीर ऊर्धरे रहिबार अभ्यास करिबाको हेबो। अधम मानंकर मते उद्धार करिबार सेवा करिबाको हेबो। वरदान, निजर श्रेष्ठ मनोवृत्ति द्वारा अन्य मानंकर मनोवृत्ति को परिवर्तन करि सदा सिद्धि स्वरूप सिद्धि स्वरूप हेबा पाई निजर मनोवृत्ति द्वारा अन्य मानंकर मनोवृत्ति को संकल्प द्वारा संकल्प को परिवर्तन करिबार कार्य कर। एहार रिसर्च कर अर्थात एहा परे रिसर्च कर। जेते बेले एही भली सेवारे व्यस्त रही जिबो तेबे एही सूक्ष्म सेवा स्वतः ही अनेक प्रकार दुर्बलता गुड़िकर पारी करि देबो। एबे जदि एही भली सेवा करिबार योजना करिबो तेबे जिज्ञासा मते अधिक होई जिबे। सहयोगी मते बहुत हेबो। घर मध्य मिलि जिबो। सब प्रकार सिद्धि गुड़ी को प्राप्त करिबा सहज होई जिबो। तेबे एही विधि सहजरे सिद्धि स्वरूप करि देबो। स्लोगन, जदि समय को सफल करि चलिबो तेबे समयर धोकारु रक्षा पाई जिबो। अव्यक्त इशारा, जदि सहज जोगी हेबाकु चाहुच तेबे परमात्मा स्नेहर अनुभवी हुओ। बाबांकर पिलामानंकर प्रति एते स्नेह अछि जहाकि प्रतिदिन स्नेहर प्रत्युत्तर देबा पई एते बड़ पत्र लिखुछन्ते। स्नेह संपर्ण शुभेच्छा मध्य देउछन्ते एवं साथी होई सर्वदा संगरे रहुछन्ते। तेनु एही स्नेहर प्रतिदान रे निजर सबु दोष दुर्बलता गुडीकु स्वाहा करि दियो। परमात्मा स्नेहरे एभली समाहित होई रुह जहाकि केबे भी कौनसी प्रकार विनाशी प्रभाव निज आड़कु आकर्षित करिपारिब नाही एवं सर्वदा बेहदर प्राप्ति रे एभली मग्न रुह जहाद्वारा आत्मिक भावर सुगंध वातावरण रे विचलित होइजिब। विशेष सूचना, बाबांकर श्रीमत अनुसारे मुरली केवल बाबांकर पिलामानक पाई ही उद्दिष्ट नुहे कि जेउ माने राजयोगर कोर्स मध्ये करिनाहंते। सेथिपाई समस्त निमित्त टीचर्स एवं भाई भौनी मानंकु विनम्र निवेदन कराउछ जे साखर मुरलीर ऑडियो बा भिडियो को यूट्यूब फेसबुक इनस्टाग्राम बा कोनोसी भी व्हाट्सएप ग्रुप रे पोस्ट करंतु नहीं। अच्छा, ओम शांति।